ଫୁଟୁକ 33 ଅଳେ ଆପଣ ପାପ କରସୁଁ ତ ତ୍ୟାର ଲୁକା ରୁଚି ସୁସମାଚାର 15 ଅଧ୍ୟାୟ 11 ଅବଚନ ସିଲେନ 32 ଅବଚନ ତକ ପେହଲ ୟୁହନ ପେହଲ ଅଧ୍ୟାୟ 13-7 ଅବଚନ ସିଲେନ 9 ଅବଚନ ତକ କାଏ ହେସେ କାହାନକ ବିଶ୍ୱାସୀ ପାପ କରସ ତ ତ୍ୟାର ଇସୁ ଏକ କାହାନୀ ବତାଡ଼ିଓ କି ଏକ ବାର ଏକ ଜୁଆନ ପୁରିଓ ତେରା ଘର କାଜେ ଛୁଡ଼ିନ ଯାତ୍ର ହୁଏ ଏକ ଦୂର ଦେଶମା ଚେ ଘଣ ସଟା ବେକାର କାମ କରିଓ ଚେ ଏକ ମୋଟଲ ପାପ କରିଓ ଛିନାଳ କରିନ ଚେ ତେରା ବାସନୁ ସବ ଧନ କାଜେ ଉଜାଡ଼ ଦେଦ ଇନାତ କାମମା ଅଳେ ଏକ ଦାହାଡ଼ ତିନା ଦେଶମା ଭେନକର କାଲ ପଡ଼ିଓ ତୈତ୍ୟାର ଚେ ଭେନକର ଗରିବ ହୋଇଗିଓ ଅଳେ ଭୁକନୁ ମାରେ ଭେନକର ତଡ଼ପନ ମନିଗିଓ ଚେ ଜାଣୁଥିଲ କି ଚେ ପରମେଶ୍ୱରନୁ ବିରୋଧମା ଅଳେ ତେରା ବାସନୁ ବାରମା ଏକ ମୋଟଲ ପାପ କରିଓ ଯୁ କାମ ଚେ କରଲ ତିନା କାମ ନୁ କାରଣ ଚ ମାଇକି ମାଇ ସୂଚନା ଲାଗିଓ ଚେ ତେରା ବାସନ ଚା ପଛ ଯାତ୍ରୀ ତେରା ବେଟନ ପାପ କରନେନ ବାଦମା ବି ତେର ବାହାସ ତେରସି ପ୍ୟାର କରନୁ ନି ଛୁଡ଼ିଓ ଚେ ବେହନକର ଖୁସ ହୈନ ତେରା ବେଟା କାଜେ ତେର ଘର ଲିଗିଓ ଅଳେ ତେର ପାପ ନୁ କରତେ ତେଖେ ମାଫ କରିଦେଦ ଅଳେ ଆପଣ କଦି ପାପ କରଜେ କି ଆପଣ ବି ତିନା ପାପ ନୁ କାରଣ ପଶ୍ଚତାପ କରନୁ ଚାହଜେ ଅଳେ ଆପଣା ପାପ ସି ଫିରିନ ପରମେଶ୍ୱର ଯୁନ୍ ଜାଣୁ ଚାହଜେ ପରମେଶ୍ୱର ଆପଣା ପାପ କାଜେ ମାଫ କରସେ ଅଳେ ଆପଣ ବି ଏକ ବାହାସନୁ ସମାନ ଗ୍ରହଣ କରସେ ଇସୁ କହିଓ ସ୍ୱର୍ଗମ ଭେନକର ଆନନ୍ଦ ମନାଓ ଯେ ଯେତ୍ୟାର ଏକ ମାଣିଷ ପାପ ନୁ ପଶ୍ଚତାପ କରେ ତେତ୍ୟାର